26-17 କିଛି ବର୍ଷ ପରେ ପାଉଲ ପୁଣି ସମସ୍ତ ମଣ୍ଡଳୀ ପରିଦର୍ଶନ କଲେ। ସେ ଏବଂ ବନ୍ଧୁମାନେ ବିଥୁନିଆକୁ ମଧ୍ୟ ଯାଇ ପ୍ରଚାର କରିବାକୁ ଇଚ୍ଛା କଲେ, କିନ୍ତୁ ପବିତ୍ର ଆତ୍ମା ସେମାନଙ୍କୁ ମନା କଲେ। ପୁଣି ସେମାନେ କେଉଁଠାକୁ ଯିବେ ଜାଣିପାରିଲେ ନାହିଁ। ଗୋଟିଏ ରାତ୍ରରେ ପାଉଲ ଦର୍ଶନ ଦେଖିଲେ। ସେ ଦର୍ଶନରେ ମାକିଦୋନିଆର ଲୋକ ପାଉଲଙ୍କୁ ସାହାଯ୍ୟ ପାଇଁ ଡାକୁଥିବାର ଦେଖିଲେ। ତହିଁରେ ପାଉଲ ଜାଣିପାରିଲେ ଯେ ଈଶ୍ୱର ତାଙ୍କୁ ମାକିଦୋନିଆ ଅଞ୍ଚଳରେ ପ୍ରଚାର ପାଇଁ ଆହ୍ୱାନ କରୁଅଛନ୍ତି। ଯେଉଁମାନେ ଈଶ୍ୱରଙ୍କ କଥା ଶୁଣନ୍ତି ସେମାନଙ୍କୁ କେଉଁଠାକୁ ଯିବାକୁ ହେବ ତାହା ଜଣାନ୍ତି। ବେଳେବେଳେ ଈଶ୍ୱର ସ୍ୱପ୍ନ ଓ ଦର୍ଶନ ମାଧ୍ୟମରେ ଚାଳନା ଦିଅନ୍ତି, କିନ୍ତୁ ସେ ତାଙ୍କ ବାକ୍ୟ ବାଇବଲ ଦ୍ୱାରା ସର୍ବଦା ଚାଳନା ଦିଅନ୍ତି।